ସତ୍ୟନାରାୟଣଙ୍କ ପ୍ରତି ଅର୍ଥ ସମ୍ପୂର୍ଣ୍ଣ ସାଗରେ ଆନନ୍ଦିତ ବାର ହରି ହରି ବୋଲ କବିକଣ୍ଠ ନିବାଜିନ ଉତ୍କଳ ଭାରତ ବୀଣାପାଣିଙ୍କ ପ୍ରତି ଅର୍ଥ ବୋଲ ଆନନ୍ଦିତ ବାର ହରି ହରି ବୋଲ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମନ ଭିତ ପୂରଣ କରନ୍ତୁ ବୋଲ ଅନେକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଲେଖନୀ ଲେଖା କୈବଲ୍ୟ କୁଙ୍କୁମ ରେଖା ଅଙ୍କିତ କରିଛି କେତେ ଛବି ଲୋକ ଭାରତେ ଭାରତୀ ମଣି ମଞ୍ଜୁଷା ଫେଡ଼ିଲା ଛଣି ଯା ସୌରଭ ଖେଳି ଯାଏ ଦିଗନ୍ତ ବୋଳା ଚିକି ପୁଛ ମୌଳି ଠାକୁର ଚିକି ପୁଛ ମୌଳି ଠାକୁର ଆଜି ଅଙ୍ଗଣେ ନର୍ତ୍ତନ କରି ଅଙ୍ଗଣେ ନର୍ତ୍ତନ କରି କଲେ ମୁଖର ଏବେ କଲେ ମୁଖର ଏବେ କଲେ ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ମଞ୍ଜୁଳ କବି ସ୍ୱର୍ଗତ କୃଷ୍ଣ ପ୍ରସାଦ ବସୁଙ୍କର ବିଲମଙ୍ଗଳ କାବ୍ୟଟିକୁ ଆଲୋଚନା କରିବାକୁ ଯାଉଛି। ଆଜ୍ଞା, ଅନେକ ଦିନ ତଳେ ଜଣେ ଧନାଢ଼ ବ୍ୟକ୍ତି ଥିଲେ, ନାଁଟି ତାଙ୍କର ମଧୁମଙ୍ଗଳ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ବିଲମଙ୍ଗଳ ଥିଲେ ମଧୁମଙ୍ଗଳଙ୍କର ଏକମାତ୍ର ସନ୍ତାନ। ବାଲ୍ୟକାଳରୁ ବିଲମଙ୍ଗଳ ଥିଲେ ଶାନ୍ତ ସୁଶୀଳ ଅମାୟିକ ପ୍ରକୃତିର ଯୁବକ। ଆଜ୍ଞା, ଦୈବ ବଳାନ୍ୱିତ ନାନ୍ୟ ବଳଂ, ଦୈବ ବଳ ଠାରୁ ଆଉ ବଡ଼ ବଳ ନାହିଁ। ଆପଣଙ୍କର ମଥୁରା ମଙ୍ଗଳରେ ଭକ୍ତ ଚରଣ ଦାସ କହନ୍ତି, କର୍ମେ ଯାହାର ଯେଉଁ କଥା ଥାଇ କାଳ ବଳେ ଆନ କରିନୁ ହଇ। ଆଜ୍ଞା, କାଳକ୍ରମେ ବିଲମଙ୍ଗଳ ହୋଇଛନ୍ତି ଚିନ୍ତାମଣି ବେଶ୍ୟାର ପ୍ରେମାସକ୍ତ, ପିତା ମଧୁମଙ୍ଗଳ ଏକମାତ୍ର ପୁତ୍ର ସନ୍ତାନର ମଙ୍ଗଳ ନିମିତ୍ତ ବିଲମଙ୍ଗଳଙ୍କୁ ବିବାହ ସୂତ୍ରରେ ଆବଦ୍ଧ କରି ସୁଜାତା ନାମନି ବଧୂଟିଏ ଘରକୁ ଆଣିଲେ। ମାୟା ମରିଚିକା ଦୈବ ବିଧାନ ଏକା, ଘଟଣା ଘଟଣ ମା
ସୃଷ୍ଟିର ଉଦ୍ଦେଶ୍ୟ ଧ୍ୟାନୀ ଶବ୍ଦ ସ୍ପର୍ଶ ଆକର୍ଷଣୀ ରୂପର ସଗନ୍ଧର ପ୍ରଭାବ ବିଭିନ୍ନ
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ମଧୁମଙ୍ଗଳଙ୍କର ଆଶା ଥିଲା ବୃଦ୍ଧ କାଳ ତାଙ୍କର ସୁଖରେ କଟିବ ବୋଲି, ହେଲେ ଆଶା ତାଙ୍କର ଆଶାରେ ରହିଗଲା, କଳ୍ପନାର ସୌଦ ଭୁଷୁଡି ପଡିଲା। କିଛି ଦିନ ପରେ ଯେତେବେଳେ ଶୁଣିବାକୁ ପାଇଲେ, ଆଜ୍ଞା ଘଟଣାଟି ହୋଇଛି କଣ, ପୁତ୍ର ବାର ବା ମାସ ସ୍ୱପତ୍ନୀ ପ୍ରେମେ ବିରତ ପତିବ୍ରତା ପତ୍ନୀର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ବେଶ୍ୟାଳୟରେ କାଳ ଯାପନ କରୁଛି। ହୃଦୟରେ ସତେ ଯେପରି ପ୍ରସ୍ତରର ଆଘାତ ଲାଗିଲା, ଆଖିରୁ ଓଡି ଯାଉଛି ଧାର ଧାର ଲୁହ, ଗୋଡ ହସ୍ତ ହୋଇ ପ୍ରାର୍ଥନା କରୁଛନ୍ତି ନିଜର ଇଷ୍ଟ ଦେବ ନାରାୟଣଙ୍କ ଉଦ୍ଦେଶ୍ୟରେ। ଆଜୀବନ ପଦାଶ୍ରିତ ହରି ଆଜୀବନ ପ୍ରୟାଣ କାଳେ ଅଚ୍ୟୁତ ହେ
ପୁତ୍ର ହସ୍ତୁ ଜଳ ବିନ୍ଦୁ।
সারা জীবন মনোনিবেশ করি পূজা অর্চনার দিন বিতাইছি মোর কি অপরাধ দেখি জীবনর অন্তিম ক্ষণরে পুত্র হাতর জল টোপিয়ে পাইবার বঞ্চিত কল শ্রোতা মন্ডলী লক্ষ্য দেবে পৃথিবীকে আসুছি সন্ধ্যা ঘটনাটি হেলানি কম
বাজিলা অরতি শঙ্খ বাজিলা গধূলি
মর দেহরু প্রাণ নাটিকা নারায়ণ নামক গাই গাই আজ্ঞা দয়া করুণার অবতার দরিদ্র ভিক্ষার্থী জনর সহোদর মধুমঙ্গলঙ্কর জীবন নাটিকার অবসান ঘটিলা ও শুনিবে গুণি কজন দেইবারে মন কর্ণ সব পড়ি অছি তেণে পুত্র প্রেমরে মজিছি এনে আজ্ঞা প্রাণাধিকা চিন্তামণি কোলরে ধরি নুণি গোলাপ দেই যতনে দিয়ালি মালা সুমনে রস গ্রাহী দুবামণি প্রেম সাগরে ডুবিছি পুণি একালে আত্মীয় জন মৃত্যু সম্বাদ নেই
হিমন্ত
মন্ডলী লক্ষ্য দেবে চিন্তামণি বেশাকু কোলরে ধরি দূর মঙ্গল আজি নিজ হাতরে বেশ সজাউছন্তি ঠিক এতিকি বেলে তাঙ্কর মৃত্যু সম্বাদ নেই আসিথিবা আত্মীয় স্বজন মানে আসি দাণ্ড দুয়ারে ছিড়া হই ডাকুছন্তি বিলমঙ্গল আজ্ঞা চিন্তামণি নিকটরু উঠি আসি পচারিলে ভাই মানে মো নিকটরে কি কাম প্রকাশ কর আত্মীয় স্বজন মানে কহুছন্তি বিলমঙ্গল আসিবার কারণ হেলা তেণে তম বাপা মরি পড়িছন্তি চাল তাঙ্ক অন্ত্যেষ্টিক্রিয়া সমাপন করিব কথাকু শুনি বিল মঙ্গল ডাকিলে ভাই মানে মু জীবি নাহি নিবাণ দ্বীপে তৈল ঢালি কিয়ে কি ফল পাই দেখিলে দ্বীপরে যদি তেল ঢলা যায় সে কোন চলিব মো বাপাঙ্কর অন্ত্যেষ্টি ক্রিয়া সমাপন করা মুঁ যদি যায় তবে মো বাপা কোন বঞ্চবে তেমন ভাই মানে দয়া করে চালি যাও মু চিন্তামণি কু ছাড়ি কেবে যাই পারিবি নাহি ଲକ୍ଷ୍ୟ ଦେବେ ବିଲୋମଙ୍ଗଳଙ୍କର ଆତ୍ମୀୟ ସ୍ୱଜନଙ୍କ ସହିତ ବାକ୍ ବିତଣ୍ଡା ଚାଲିଥିବା ବେଳେ ଚିନ୍ତାମଣି କାନରେ ଆଜ୍ଞା ବାଜିଲା। ତେଣୁ ଚିନ୍ତାମଣି ଆସି କହୁଛି, ବିଲୋମଙ୍ଗଳ, ତୁମେ ଏଇ ମୁହୂର୍ତ୍ତରେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ ଆତ୍ମୀୟ ସ୍ୱଜନଙ୍କ ସହିତ ଏଠାରୁ ଚାଲିଯାଅ। ଆଜ୍ଞା ବାତୁଳ ପ୍ରେମିକ ବିଲୋମଙ୍ଗଳ ଯେତେବେଳେ ଚିନ୍ତାମଣି ଠାରୁ ଏକଥାକୁ ଶୁଣିବାକୁ ପାଇଲେ, ମୁଣ୍ଡରେ ସତେଜେ ପରି ବଜ୍ରପାତ ହେଲା। ଡାକିଲେ ଚିନ୍ତାମଣି,
ରହି ନ ପାରିବି ଦଣ୍ଡେ ମୁଁ ଦଣ୍ଡେ ମୁଁ
ଜଣେ ମାତ୍ର ତୁମକୁ ଛାଡି ମୁଁ ବଞ୍ଚିପାରିବି ନାହିଁ। ଚିନ୍ତାମଣି କଲା ଅଧିକାର ଆନ ଦେଖିଲେ
ଦହିଲେ
ଦୁଃଖେ ତୁଁ ଉଠିଲେ ସାଧ ବିଧାନ ପାଇଁ। ଚିନ୍ତାମଣି ଡାକିଲା, ବିଲୋମଙ୍ଗଳ, ଗୋଟିଏ ନାରୀ ପ୍ରେମ ପାଇଁ ନିଜର ଜନ୍ମଦାତା ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିବା ନିମିତ୍ତ ଯିବ ନାହିଁ। କିନ୍ତୁ ମନେ ରଖ, ତୁମ ପିତା ମରିଛନ୍ତି, ତୁମେ ଅଶୌଚ, ଏପରି ଅବସ୍ଥାରେ ତୁମର ସ୍ଥାନ ମୋ ନିକଟରେ ନୁହେଁ। ଆଜ୍ଞା ଲକ୍ଷ୍ୟ ଦେବେ, ଚିନ୍ତାମଣିର କଥା କେହି ପଦ ଶୁଣି ବିଲୋମଙ୍ଗଳ ଜ୍ଞାନ୍ତିଜନ ମାନଙ୍କୁ ସାଥିରେ ନେଇ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିବା ନିମିତ୍ତ ଆଜ୍ଞା ଚାଲି ଆସିଲେ। ତେଣେ ଆଜ୍ଞା ଘଟଣାଟି କଣ ହୋଇଛି, ବ୍ରାହ୍ମଣ ପୁରୋହିତ ମାନେ ଆସି ଉପସ୍ଥିତ ହୋଇଛନ୍ତି, ବେଦୀ ନିର୍ମାଣ କରାଯାଇଛି, ସେହି ବେଦୀରେ ବିଲୋମଙ୍ଗଳଙ୍କୁ ବସାଇ ଶ୍ରାଦ୍ଧ କର୍ମ ପାଇଁ ଆଜ୍ଞା ମନ୍ତ୍ର ଉଚ୍ଚାରଣ କଲେ, ଶୁକ୍ଲାମ୍ବର ଧରଂ ବିଷ୍ଣୁ ଶଶୀବର୍ଣ୍ଣ ଚତୁର୍ଭୁଜଂ ପ୍ରସନ୍ନ ବଦନ ଘାଟ ସର୍ବବିଷ୍ଣୁ ପ୍ରଶାନ୍ତ ଶଙ୍ଖଚକ୍ର ଗଦା ପାଣି ଦ୍ୱାରିକା ନିଳୟାଚ୍ୟୁତ ଗୋବିନ୍ଦ ପୁଣ୍ଡରୀକାକ୍ଷ ରକ୍ଷମାନ ଶରଣାଗତ ଆଜି ଶୁକ୍ଲାଙ୍ଗର ଘର କହୁ ସେ ଭାବେ ଚିନ୍ତାମଣି କି ସେ ଭାବେ ଶଶୀବର୍ଣ୍ଣା ଏକା ସେହି ତ ଧ୍ୟାନ ଧାଏ ତେଣିକି ଚତୁର୍ଭୁଜ କୁହୁ କୁଣ୍ଡରେ ଭାବେ ଚତୁଲି ଭୁଜ କେୟୁର କୁଣ ବଳୟ ସବୁ ଶୈଳୀ ସଜ ମୂଳ ପ୍ରିୟା ମୋର ଲଭି ନାଗ ବୋଲିଲ ତାକୁ ବାରି ଧାରା ଛିଞ୍ଚୁ ଥିବ ସେ ଦେଖି ରଖିବ ତାକୁ ଆଜ୍ଞା ଚିନ୍ତାମୟ କଥା କେହି ପଦ ମନେ ପଡ଼ିବାରୁ ବିଲୋମଙ୍ଗଳ ତରତର ହେଲେଣି ଆସନରୁ ଉଠିବାକୁ। ଏ ଘଟଣା ଦେଖି ବ୍ରାହ୍ମଣ ପୁରୋହିତ ମାନେ ଡାକୁଛନ୍ତି, ବିଲୋମଙ୍ଗଳ ଆଉ ଅଳ୍ପ ସମୟ ଅପେକ୍ଷା କର, ରେ ତ ମୁକ୍ତି ପାଇଁ ଜଳ ଟୋପିଏ ଦାନ କରିସାରିବା ପରେ କର୍ମ ସରିଯିବ, ତମେ ତମ ବାଟରେ ଚାଲିଯିବ। ଆଜ୍ଞା ହସିଲେ ବିଲୋମଙ୍ଗଳ, ଡାକିଲେ ନନା, ଏ ଦୁନିଆରେ ନାହିଁ ପୋଖରୀ ପାଣି ପାଟ ବହି ଭିକାରୀ ସରଗରୁ ଭିକାରୀ ସରଗରୁ ଭିକାରୀ।
କରି କେଉଁଠି କଣ ପାଣି ନାହିଁ, ମୋ ବାପାଙ୍କୁ ପାଣି ଟୋପିଏ ମୁଁ ଦେଲେ ସେ ମୁକ୍ତି ହୋଇଯିବେ। ସେ ଯୁଗ ଚାଲିଗଲାଣି, ଆଉ ତୁମେ ଲୋକମାନଙ୍କୁ ଠକି ପାରିବ ନାହିଁ। ଭିକ୍ଷା ପୁରସ୍କାର ଯା କିଛି କଚେରୀରୁ ପାଇବ, ମେଘ ଖଣ୍ଡେ ଘୋଟି ଆସିଲା ବାମ ହେଲା ଦୈବ। ବିଲମଙ୍ଗଳ ଡାକିଲେ, ନନା ତମର ପ୍ରାପ୍ୟ ଯାହା ପାଉଣା କଚେରୀରୁ ନେଇଯିବ, ମୁଁ ଆଉ ରହିପାରିବି ନାହିଁ। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ବିଲମଙ୍ଗଳ ବାହାରିଛନ୍ତି ଚିନ୍ତାମଣିପୁରକୁ ଯିବା ପାଇଁ। ଏତିକି ବେଳେ ଆଜ୍ଞା କଳାହାଣ୍ଡିଆ ମେଘ ଖଣ୍ଡେ ଘୋଟି ଆସିଲା ଏବଂ ଅବିଶ୍ରାନ୍ତ ଭାବରେ ବର୍ଷିବାକୁ ଲାଗିଲା। ପ୍ରେମିକା ଚିନ୍ତାମଣି ନିକଟକୁ ଯିବା ପାଇଁ ବିଲମଙ୍ଗଳ ଆଜି ପ୍ରବଳ ବର୍ଷା ପବନକୁ ଖାତର ନ କରି ଯାଇ ପହଞ୍ଚି ଯାଇଛନ୍ତି ଯମୁନା ନଈ କୂଳରେ। ଦେଖୁଛନ୍ତି ଯମୁନା ନଈରେ ଅବିଶ୍ରାନ୍ତ ବର୍ଷା ଫଳରେ ପ୍ରବଳ ବେଗରେ ସ୍ରୋତ ପ୍ରବାହିତ ହେଉଛି। ଘାଟରେ ଦେଖିଲେ ଆଜ୍ଞା ନା ନାହିଁ, ଆର ପାରିକୁ ଯିବେ କିପରି? ଆଜ୍ଞା ବିଲମଙ୍ଗଳ ଆଜି ଚିନ୍ତା କରୁଛନ୍ତି, ଇଏ ବର୍ଷା ଅନ୍ଧାରରେ ନାଉରିଆ ବୋଧେ ନା ନେଇ ଆର ପାରିକି ଚାଲିଯାଇଛି, ଡାକିଲେ ଏପାରିକି ନା ଆଣିବ। ତେଣୁ ବିଲମଙ୍ଗଳ ଆଜି ନାଉରିଆକୁ ଡାକୁଛନ୍ତି, ନାଉରିରେ ନାଉରି ନାଉରିରେ ନା ଆଣ ବେଗି ବେଗିବା ହି ରେ ପାରିକି ନା ଆଣେ, ପାରି କରିଦେଲେ ମୁଁ ଚିନ୍ତାମଣିପୁରକୁ ଯିବି। ମୁଁ ଯଦି ନିଷ୍ଠୁର ହେବୁ ଚିନ୍ତାମଣି ପାଇଁ ଶେଷରେ ମୋର ପ୍ରାଣ ଯିବ। ଚିନ୍ତାମଣି ବିହୁନରେ ମୋ ପ୍ରାଣ କି ରହିପାରେ ରେ, ରାତିରେ ନାଉରି ତ ଆଜ୍ଞା ନାହିଁ, ନା ଆଣିବ ବାକିଏ ବିଲମଙ୍ଗଳ ଆଜ୍ଞା କଲେ କଣ? ଆଜି ପରାଣ ମୁରୁଛି ପ୍ରେମିକ। হিমন্ত মন্ডলী লক্ষ্য দেবে চিন্তামণি কু ডাকি ডাকি বিল মঙ্গল আজ যমুনা নদীর অথল গহরে লম্ফ প্রদান কলে তেনে আজ্ঞা ঘটনাটি হয়েছে কোণ
মণিময় হরম্য পুরী গে বনাই থিতে চতুরি রত্ন সম্ভারর ভণ্ডার থিবারু রখিছি শত প্রহরী রত্ন সম্ভারর
চিন্তামণি বেচা রাত্রে সখী পরিচারিকা মেলরে আজ্ঞা শয়ন করিছি প্রহরী মানে ধনধান্যের পূর্ণ থাকা দ্বিতল প্রাসাদ কু সজাগ হয়ে জগিছেন আজ্ঞা ঘটনাটি হয়েছে
শবদ শুভে কারে
আজ্ঞা ঠিক এটি বেড়ে শব্দ শুভিলা কি এমনি প্রাসাদ উপর তলক খসি পড়া কুকুর মানে ভুকিবা সাঙ্গ কেউঠি কোণ হল জাঁয়া প্রহরী মানে সজাগ হয়ে উঠিছেন গোল চহল কু শুনে চিন্তামণি আজ্ঞা নিদ ভাঙিগলা সখী মানুষ সাথে নেই আলু জাড়ি আসি পৌঁছি গলা আজ দেখিলে চিন্তামণির প্রিয়তম প্রেমিক বিল মঙ্গল আজ রক্ত জুড়ুবুড়ু হয়ে সংজ্ঞাহীন অবস্থায় তলে পড়ছেন চিন্তামণির নির্দেশে পরিচারিকা মানুষ শুশ্রূষা ফলরে বিল মঙ্গল চেতা ফেরি পাইবা পরে চিন্তামণি পচারুছি হে বিল মঙ্গল প্রলয় করে ঝড় বর্ষা রাতে এঠা তুমি কিপর আসিল
চিকণরে সমদরি আজি চিকণরে সমদরি প্রিয়া তুমি সুততুরি প্রিয়া তুমি সুততুরি ভাঙ্গি রাখিছিল পাচেরি উপরু হলারে পাচেরি উপরু তাহাকু আসিলি ধরি
চিন্তামণি তুমি হচ্ছ প্রকৃতরে সুচতুরী নায়িকা মো আগমন কথা জাঁি যে রেশমী ডোরি কু পাচেরি উপর টাঙ্গি রাখি তাকে ধরি মু এখানে আসি পৌঁছিলি আজ্ঞা আশ্চর্য হয়ে গলা চিন্তামণি বেশা ডাকিলা বিল মঙ্গল মু রেশম ডোরি টাঙ্গি রাখি তাকে তুমি ধরি ধরি এখানে আসি পৌঁছিল
চাল তো দেখবি মুহি উজ্জ্বল আলোক আভার দেখিলে ভোলারে আভার আজি বিষধর নাগত হি
আজ্ঞা বি ବିଲମଙ୍ଗଳଙ୍କୁ ସାଥିରେ ଧରି ଯାଇ ପହଞ୍ଚିଲେ ରଜୁଥିବା ସ୍ଥାନରେ। ଆଜ୍ଞା ସେଠାରେ ଦେଖିବାକୁ ପାଇଲେ ରଜୁ ପରିବର୍ତ୍ତେ ବିରାଟ ଏକ ବିଷଘର ନାଗ ସର୍ପ। ଚିନ୍ତାମଣି ଡାକିଲା, ବିଲମଙ୍ଗଳ ଏଠି ସିନା ସାପର ଲାଞ୍ଜ ଧରି ଆସିଲ, ତେବେ ଅଶାନ୍ତ ଯମୁନା ନଈରେ ଡଙ୍ଗା ତ ନଥିଲା, ଆର ପାରିରୁ ଏପାରିକୁ କେମିତି ଆସିଲ ପ୍ରକାଶ କର। ବିଲମଙ୍ଗଳ ଡାକିଲେ, ଗୋ ଚିନ୍ତାମଣି, ନାଉରିଆକୁ ଡାକି ଡାକି ଶେଷରେ ନିରାଶ ହୋଇ ତୁମରି ନାମକୁ ଧରି ମୁଁ ନଈକୁ ଡେଇଁ ପଡ଼ିଲି। କିଛି ସମୟ ପରେ ହଠାତ୍ ଗୋଟିଏ ଭେଳା ମୋରି ପାଖରେ ଭାସି ଯାଉଥିବା ସମୟରେ ତାକୁ ଧରି ତାରି ସାହାଯ୍ୟରେ ଏପାରିକୁ ଆସିଲି ଏବଂ ଉକ୍ତ ଭେଳାକୁ ନଦୀ ଘାଟରେ ରଖିଦେଇ ଆସିଛି। ଚିନ୍ତାମଣି ଡାକିଲା, ହେ ବିଲମଙ୍ଗଳ, ସେ ଭେଳାକୁ ଟିକେ ମୋତେ ଦେଖେଇଦେବ ଚାଲ। ଆଜ୍ଞା ସମସ୍ତେ ଯାଇ ନଦୀ ଘାଟରେ ପହଞ୍ଚି ଯାଇଛନ୍ତି। ଦେଖିବାକୁ ପାଇଲେ ଗଳିତ ଦୁର୍ଗନ୍ଧ ସବ ଏବେ ଚଢ଼ି ଧରୁଛି ଆସବ ଏବେ ପୋଡ଼ା ପୋଡ଼ା ଜୋକ ଥାଲୁ ବାଲୁ ପୋକ ଭଲାରେ କହିଁ କରିଥିଲେ ଖାବ ଏବେ। ଖଣ୍ଡ ବିଖଣ୍ଡିତ ଦୁର୍ଗନ୍ଧଯୁକ୍ତ ଶବଟିଏ, ସେଥିରେ ଜୋକ ଗୁଡିକ ସାଲୁବାଲୁ ହେଉଛନ୍ତି। ଚିନ୍ତାମଣି ଡାକିଲା, ହେ ବିଲମଙ୍ଗଳ, ସାମାନ୍ୟ ଚିନ୍ତାମଣି ବେଶିଆ ପାଇଁ ତୁମର ଆଜି ଏ ଅଧୋଗତି, କିନ୍ତୁ ବେଶିଆ ଚିନ୍ତାମଣି ପରିବର୍ତ୍ତେ ତୁମେ ବିଶ୍ୱ ଚିନ୍ତାମଣିଙ୍କର ନିକଟତର ହୋଇପାରିଛ, ତେଣୁ ମୋ ପାଖରେ ତୁମର ଆଉ କିଛି କାର୍ଯ୍ୟ ନାହିଁ। ତୁମେ ଏବେ ବିଶ୍ୱ ଚିନ୍ତାମଣିଙ୍କ ନିକଟକୁ ଚାଲିଯାଅ। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଚିନ୍ତାମଣି ଠାରୁ ଏକଥା ଶୁଣି ବିଲମଙ୍ଗଳ ଆଜି ପାଗଳ ଭଳି ହେଉଛନ୍ତି, ମନରେ ଚିନ୍ତା କରୁଛନ୍ତି ଯାହା ପାଇଁ ମୁଁ ଆଜି ନିଜର ଧନ ସମ୍ପଦ ସ୍ତ୍ରୀ ପିତା ସମସ୍ତଙ୍କୁ ଛାଡ଼ି ଆସିଲି, ଶେଷରେ ସ୍ଥିର ଭାବରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିପାରିଲି ନାହିଁ, କିନ୍ତୁ ଚିନ୍ତାମଣି ବେଶା ଦ୍ୱାରା ପ୍ରତାରିତ ହୋଇଗଲି। ଶେଷରେ ମୋତେ କୁଳବତ ଛଡ଼ା ହେବା ପାଇଁ ପଡ଼ିଲା। ଆଜିଠାରୁ ଜୀବନର ଅନ୍ତିମ କ୍ଷଣ ଗୁଡିକ ବିଶ୍ୱ ଚିନ୍ତାମଣିଙ୍କ ଅନୁସନ୍ଧାନରେ ବିତାଇ ଦେବି।
ବିହୋଳେ ବା ତୁଳ ଚଳେ ଅଙ୍ଗରାଗ ନାହିଁ ଏବେ, ଝରୁଛି ନୟନୁ ଧାରା କି ଧନ ଖୋଜ ଏବେ,
ମଣ୍ଡଳୀ ଲକ୍ଷ୍ୟ ଦେବେ ବିଲମଙ୍ଗଳ ଆଜି ବାହାରି ପଡ଼ିଲେ ବିଶ୍ୱ ଚିନ୍ତାମଣିଙ୍କୁ ଖୋଜିବା ଉଦ୍ଦେଶ୍ୟରେ। ବାଟରେ ଚାଲୁଥିଲା ବେଳେ ଆଜ୍ଞା ପଛକୁ ଚାହୁଁଛନ୍ତି, କାରଣ ମନରେ ଚିନ୍ତା କରୁଛନ୍ତି ସତରେ କଣ ଚିନ୍ତାମଣି ମୋତେ ପଛରୁ ଡାକି ତା ପୁରକୁ ପୁଣି ନବ। ଆଜ୍ଞା ବାଟରେ ଚାଲିଥିଲା ବେଳେ ଘଟଣାଟି ହେଲାଣି କଣ,
ବଣିକର
ତାର ସୃଷ୍ଟି ବିଚିତ୍ର, ସ୍ରଷ୍ଟା ଆଜ୍ଞା ନିଜେ ମଧ୍ୟ ବିଚିତ୍ର। ଚିନ୍ତାମଣି ବେଶାର ଡୋର ଛିଡ଼ି ଯାଇ ବିଲମଙ୍ଗଳଙ୍କ ଦେହରେ ଲାଗିଛି ବିଶ୍ୱ ଚିନ୍ତାମଣିଙ୍କର ଡୋର, ମନରେ ଲାଗିଛି ମହିମାମୟ ଠାକୁରଙ୍କର କାଉଁରି ପରସ, ବଣିକର ମଣିମାନଙ୍କର ପଛେ ପଛେ ଚାଲିଛନ୍ତି ବାତୁଳ ବିଲମଙ୍ଗଳ, ଗାଈ ପଣ୍ଡିତେ ଦୁଆରେ ବସିଛନ୍ତି, ବଣିକ ଆଜ୍ଞା ଅନୁପସ୍ଥିତ, ବଣିକର ମଣି ଯେତେ ଅନୁନୟ ବିନୟ କଲେ ସୁଦ୍ଧା ବିଲମଙ୍ଗଳ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି। ଆଜ୍ଞା କିଛି ସମୟ ଉତ୍ତାରେ ବଣିକ ଆସି ଉପସ୍ଥିତ ହୋଇ ପଚାରୁଛନ୍ତି, ହେ ମହାଭାଗ, କାହିଁକି ଆପଣ ମୋ ଦୁଆରେ ବସିଛନ୍ତି, ଅନ୍ନଜଳ ସ୍ପର୍ଶ କରୁନାହାନ୍ତି? ଆଜ୍ଞା ବିଲମଙ୍ଗଳ କହୁଛନ୍ତି, ତୁମେ ସତ୍ୟ କଲେ ମୁଁ ମୋ କଥା ପ୍ରକାଶ କରିବି। ଗଣିତ ଆଜ୍ଞା ଅଗଚ୍ୟା ଥିବାର ସତ୍ୟ କଲେ, ତୁମେ ଯାହା ମାଗିବ ମୁଁ ଅକାତରେ ଦାନ କରିବି।
ପତ୍ନୀ ତବ ହେବ ମୋର ଶୟନ ସଙ୍ଗିନୀ, ପତ୍ନୀ ତବ ହେବ
ମଣ୍ଡଳୀ। ଲକ୍ଷ୍ୟ ଦେବେ, ଧର୍ମପ୍ରାଣ ବଣିକ ବିଲମଙ୍ଗଳଙ୍କ କଥାରେ ଆଜ୍ଞା ରାଜି ହେଲେ ଏବଂ ବିଲମଙ୍ଗଳଙ୍କୁ ନିଜ ଗୃହରେ ଅବସ୍ଥାନ କରାଇଲେ। ରାତି ପଣ୍ଡିତେ ଦ୍ୱିତୀୟ ପ୍ରହର ହେଲା। ଏବାରେ ବଣିକ ନିଜର ପତ୍ନୀଙ୍କୁ ନାନାଜୀ ବେଶ କରାଇ ଅତିଥି ବିଲମଙ୍ଗଳଙ୍କର ଥିବାର ଗୃହରେ ନେଇ ଛାଡ଼ିଲେ। ଡାକୁଛନ୍ତି, ହେ ମହାଭାଗ, ଆପଣଙ୍କ ନିକଟରେ ମୁଁ ସତ୍ୟାବଧ ହୋଇଥିବାରୁ ମୋର ପତ୍ନୀଙ୍କୁ ମୁଁ ଆପଣଙ୍କୁ ସମର୍ପଣ କଲି।
ଚାଲିଗଲେ ବଣିକ, ବଣିକ ରମଣୀର ମୁଣ୍ଡର ଖୋସାକୁ ଲକ୍ଷ୍ୟ କରି ବିଲ ମଙ୍ଗଳ ଡାକୁଛନ୍ତି, ଗୋ ସୁନ୍ଦରୀ,
ଖୋସାରେ ଖୋସିଛ ତୁମେ କେତେ ଗୋଜା କାଠି, ଖୋସାରେ କେତେ ଗୋଜା
ଖୋସିଛ, ମୋତେ ଗୋଟିଏ ପ୍ରଦାନ କଲେ ମୁଁ ତାହା ଦେଖନ୍ତି। ଆଜ୍ଞା ଅନୁରକ୍ତା ବଣିକର ମଣି ଖୋସାରୁ ଗୋଜା କାଠିଟିଏ ବାହାର କରି ବିଲ ମଙ୍ଗଳଙ୍କୁ ପ୍ରଦାନ କଲେ। ଗୋଜା କାଠିଟିକୁ ଧରି ବିଲ ମଙ୍ଗଳ ଆଜ୍ଞା ମନ ଭିତରେ ଚିନ୍ତା କରୁଛନ୍ତି, ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ ମାନବ ମଧ୍ୟରେ ଥିଲି ପୁରୀନ ବ୍ରାହ୍ମଣ, ପଥ ଧରିଥିଲେ ହୋଇ ଖାନ୍ତି ଦେବତା, ଆଜି ନରକର ପୁନିକିତ ଠାରୁ ବହିନତା,
ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ ସମ୍ଭବ ହୋଇଥାଏ। କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଇନ୍ଦ୍ରିୟ ଗଣଙ୍କ ବଶବର୍ତ୍ତୀ ହୋଇ ନାନାଦି ଅପକର୍ମରେ ଲିପ୍ତ ରହି ନର୍କର କୃମିକୀଟ ଠାରୁ ମୁଁ ଆହୁରି ହୀନ ହୋଇଯାଇଛି। ଏଥିପାଇଁ ଦାୟୀ କେବଳ ମୋର ଏ ଦର୍ଶନେନ୍ଦ୍ରିୟ, ତାକୁ ବିନାଶ କଲେ ମୋ ପଥ ସୁଗମ ହୋଇଯିବ। ରେ ନୟନ, ତୋ ପାଇଁ ବିଲ ମଙ୍ଗଳର ଆଜି ଏ ଅବସ୍ଥା, ତୋଠାରୁ ଆଜି ପ୍ରତିଶୋଧ ନେବି। ହାତରେ ଧରିଥିବା ଗୋଜା କାଠିରେ ନିଜର ଆଖି ଯୋଡ଼ିକୁ ଆଜ୍ଞା ଖୁଞ୍ଚି ଦେଲେ। ଏ ଘଟଣା ଦେଖି ବଣିକର ମଣି ଚିତ୍କାର କରି ଉଠିଲେ, ଧାଇଁ ଆସିଲେ ଆଜ୍ଞା ବଣିକ, ବିଲ ମଙ୍ଗଳ ଆଜି ବଣିକ ଏବଂ ବଣିକର ମଣିଙ୍କ ପାଦ ତଳେ ପଡ଼ିଛନ୍ତି।
କ୍ଷମା କର ଅପରାଧ ଅଯୋଗ୍ୟ ସନ୍ତାନ, ରେ ମହାମହିଳାନ
ମଣିଙ୍କ ପାଦ ତଳେ ପଡି ବିଲ ମଙ୍ଗଳ ଡାକୁଛନ୍ତି ଆଜି ଠାରୁ ତୁମେ ମୋର ଜନକ ଜନନୀ ଇଏ ଆଖି ଯୋଡ଼ିକ ପାଇଁ ବିଲ ମଙ୍ଗଳ ହୋଇଥିଲା କୁପଥର ପଥିକ ସାଧନା ପଥରେ ଅନ୍ତରାୟ ସୃଷ୍ଟି ହୋଇଥିଲା ଏଇ ଆଖି ଯୋଡ଼ିକ ସେ ଆଖି ଯୋଡ଼ିକ ଚାଲି ଯାଇଛି ମୋ ସାଧନା ପଥ ଆଜି ସୁଗମ ହୋଇଛି ମୋତେ ଚରଣ ଧୂଳି ଦିଅ ଆଉ ଥରେ ଯେପରି ମୋ ସାଧନା ପଥରୁ ମୁଁ ବିଚ୍ୟୁତ ନ ହୁଏ
ରଖବାରେ କେଶବ କୃଷ୍ଣ ମୁରାରୀ ରଖବାରେ କେଶବ କୃଷ୍ଣ ମୁରାରୀ ରଖବାରେ କେଶବ କୃଷ୍ଣ ମୁରାରୀ
କୃଷ୍ଣ ମୁରାରୀ ଭବ ଭୟ ସୁଧାତୃଷା ବାଧାକୁ ଖାତର ନ କରି ଏକାନ୍ତନ ଜଙ୍ଗଲ ମଧ୍ୟରେ ବିଲମଙ୍ଗଳ ଆଜି ନାରାୟଣଙ୍କୁ ଖୋଜୁଛନ୍ତି ବୋଲୁ ଦେଖିଲେ ଚିନ୍ତାମଣି ତକ୍ଷଣେ ନମିଲେ କବି ନର୍ତ୍ତକୀର ଚରଣେ ପ୍ରେମମୟ ଠାକୁର ପ୍ରେମୀଙ୍କ ଛବି ଜଣେ ଜଣେ ଦେଖଇ ପ୍ରେମୀଙ୍କ କବି ଲେଖିଲେ କୃଷ୍ଣ କର୍ଣ୍ଣାମୃତ ନାଟକ ଭାବ ଭାଷା ଛୋଇ ରଙ୍ଗ ଛଟକ ହରି ହରି ବୋଲ ହେ ସକଳ ଜନ କବି ନର୍ତ୍ତକୀ ପଦେ ନେଲି ଶରଣ ହଉ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେଉ